ହ୍ୟାଲୋ, ମୁଁ ପୁଷ୍ପଲତା ସାହୁ, ମୁଁ ନିରଙ୍କାର ନଗର 21 ନମ୍ବର ୱାର୍ଡର ଜଣେ ସଭ୍ୟ ଆଉ ଜଣେ ବାସିନ୍ଦା, ଆଉ ମୋ ପଡ଼ିଶାର ଜଣେ ଭଉଣୀ ଆଉ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ମିଳିବା, ମୋ ପଡ଼ିଶାର ଜଣେ ଭଉଣୀ ରମାମଣି ବେହେରା ଆଉ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ହେଇପାରୁନି 3 ବର୍ଷ ହେଲା, ସେ ବହୁତ ଲୋକଙ୍କୁ ଜଣେଇଲେଣି ଆଉ କିଛି ସମାଧାନ ତାର ହେଇପାରୁନି, ଆଉ ଏବେ ସିଫାର ତରଫରୁ ମୁଁ ଆପଣଙ୍କୁ ଜଣାଉଛି ଆଉ ତାଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ, ବାର୍ଦ୍ଧକ୍ୟ ଭତ୍ତା ସେ ପାଇବାର କିଛି ବ୍ୟବସ୍ଥା କଲେ ସେ ତାଙ୍କ ଦୁଃଖ ଟିକେ ଦୂର ହବ, ଆଉ ଏ ଅସୁବିଧା ମୁଁ ଜଣେଇକି ଆପଣଙ୍କୁ ଧନ୍ୟବାଦ ଦେଉଛି।
ନମ୍ବର ତ ପାଇଛି।